ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଗଲା 150 ବର୍ଷ ଭିତରେ ଭାରତର ଜାଗରଣୀ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ 150ତମ ସ୍ଥାପନା ଦିବସ ଅବସରରେ ହେଲେ ସାମିଲ। ସବୁ ବିଦ୍ୟାଳୟମାନଙ୍କେ UPI ଜରିଏ ନାଁ ଲେଖା ଆର୍ ପରୀକ୍ଷା ଫିସ୍ ଭରବାର ଲାଗି ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି। ଉଚ୍ଚଶିକ୍ଷା ବିଭାଗ ତରଫୁ ଇ ଶିକ୍ଷା ବର୍ଷ ଲାଗି 3 ବିଭାଗକୁ ଛାତ୍ରବୃତ୍ତି ଲାଗି ମୂଲ ହୋଇଛି ଆବେଦନ। ଆଉ ଦେଶକେ ପୋଲିଓ ମୁକ୍ତ କରବାର ଲାଗି 14 ଜିଲ୍ଲା ଆର୍ ମହାନଗର ନିଗମ ମାନଙ୍କେ ଦିଆଯାଉଛି ପୋଲିଓ ବୁନ୍ଦା। ଏଥର ପୁରା ଖବର। ଭାରତ ଯେତେବେଳେ ବିଦେଶୀ ଶାସନ ଅଧୀନତି ସଂଘର୍ଷ କରୁଥିଲା ସେତିକିବେଳେ 1875 ସ୍ୱାମୀ ଦୟାନନ୍ଦ ସରସ୍ୱତୀ ସ୍ଥାପନା କରିଥିବା ଆର୍ଯ୍ୟ ସମାଜ ପରାଧୀନ ଭାରତନ ଅଜ୍ଞତାର ଅନ୍ଧକାର ଅସମାନତା ଭିତରେ ଉକିଆର ସୂର୍ଯ୍ୟ ବାଗିର ଉଦୟ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆର୍ଯ୍ୟ ସମାଜର 150 ସ୍ଥାପନା ଦିବସ ଅବସରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରେଲ୍ ଅଡିଟୋରିୟମ୍ଠାରେ ହୋଇଥିବା ଆର୍ଯ୍ୟ ମହାସମ୍ମେଳନ 2025 କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଯଦି ଆମେ ଗଲା 150 ବର୍ଷକେ ଦେଖମା ଭାରତର ଜାଗରଣୀ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ। ଆର୍ଯ୍ୟ ସମାଜ ଖାଲି ଗୋଟେ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ଇଟା ଗୋଟେ ନୈତିକ ଶିକ୍ଷାଗତ ଆର୍ ସାମାଜିକ ବିପ୍ଳବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇ ଅବସରରେ ମୁଖ୍ୟମନ୍ତ୍ରୀ ଆଉ ଅଲଗା ଅତିଥିମାନେ ଗୋଟେ ସ୍କରଣିକା ଭିଲ୍ ଉନ୍ମୋଚନ କରିଥିଲେ। ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଆଉ 9 ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀଥି ଯୋଗ ଦେବାର ଲାଗି ବାରବାଡୋଜ୍ ଗସ୍ତଥି ଯାଇଥିବାର ବେଳେ ବ୍ରିଜ୍ଟାଉନ୍ଠାରେ ଜଳବାୟୁ ପରିବର୍ତ୍ତନ ଆର୍ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ତାର କୁପ୍ରଭାବର ଦୀର୍ଘସ୍ଥାୟୀ ସମାଧାନର ବାଟ ନିର୍ଦ୍ଧାରଣ ଆର୍ ଜାତୀୟ ସଂସଦ ବନାମ ପ୍ରାଦେଶିକ ଆଞ୍ଚଳିକ ଆଉ ବିକଶିତ ବିଧାନସଭା କ୍ଷମତା ପୃଥକୀକରଣକେ ସୁରକ୍ଷା ଆର୍ ସଂଗଠନ ଶୀର୍ଷକ ଆଲୋଚନାଥି ନିଜର ଅଭିଭାଷଣ ରଖିଛନ୍। ଜଳବାୟୁ ପରିବର୍ତ୍ତନ ଆର୍ ତାର ଦୀର୍ଘସ୍ଥାୟୀ କୁପ୍ରଭାବ ଆଇ ସାରା ପୃଥିବୀ ଲାଗି ବଡ଼ ଆହ୍ୱାନ ଆଉ ଚିନ୍ତାର ବିଷୟ ହୋଇଛି ବୋଲି ବାଚସ୍ପତି କହିଛନ୍। ଓଡ଼ିଶାନ 1999 10,000 ନୁ ଅତ୍କା ଜୀବନ ଯାଇଥିବାର ସହିତ ଇତାର ଦୀର୍ଘସ୍ଥାୟୀ ପ୍ରଭାବ ବହୁତ ଦିନ ତକ୍ ଦେଖବାର୍କେ ମିଳିଥିଲା। 2013 ଫାଇଲିନ୍, 2019 ଫନି ଆକ୍ତୁରା ଆକଳନ କରିକରି ସରକାର ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇଥିବାରୁ କ୍ଷୟକ୍ଷତିକେ ରୋକାଯାଇ ପାରିଥିଲା। ଇ ଦିଗେ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କର ବଡ଼ ଭୂମିକା ରହିଥିଲା ବୋଲି ଶ୍ରୀମତୀ ପାଢ଼ୀ କହିଛନ୍। ଦେଶର ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ଥିବା ବିଦ୍ୟାଳୟମାନଙ୍କୁ UPI ଜରିଏ ଆଡ୍ମିସନ୍ ଆର୍ ପରୀକ୍ଷା ଫିସ୍ ଗ୍ରହଣ କରବାର ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ପ୍ରଶାସନିକ ବ୍ୟବସ୍ଥାର ଆଧୁନିକୀକରଣ ଆଉ ଅଭିଭାବକ ଆର୍ ଛାତ୍ରଛାତ୍ରୀମାନଙ୍କ ଲାଗି ବ୍ୟବସ୍ଥାତି ସହଜେ ଫିସ୍ ଦିଆଯାଇପାରବା ବୋଲି କୁହାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ତରଫୁ NCERT, CBSE, KVS ଆଉ NVS କର୍ତ୍ତୃପକ୍ଷଙ୍କୁ UPI ବ୍ୟବହାର ଲାଗି ସଚେତନତା ସୃଷ୍ଟି କରବାରକେ ପରାମର୍ଶ ଦିଆଯାଇଛି। UPI ଜରିଏ ଫିସ୍ ଗ୍ରହଣ କରାଯିବାରୁ ନାଁ ଲେଖା ପ୍ରକ୍ରିୟା ସ୍ୱଚ୍ଛ ହୋଇପାରବା ବୋଲି ଶିକ୍ଷା ମନ୍ତ୍ରଣାଳୟ ତରଫୁ କୁହାଯାଇଛି। ଦେଶର ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଭିତରେ ସୃଜନ ଶକ୍ତି ବଢ଼ାବା ଲକ୍ଷ୍ୟଟି ବିକଶିତ ଭାରତ ବିଲ୍ଡାଥନ୍ 2025 ଆଇବା କାଲ୍ନୁ ସବୁ ବିଦ୍ୟାଳୟମାନଙ୍କେ ମୂଲ ହେବା। ଗଲାକାଲି ତାର ପଞ୍ଜୀକରଣର ଶେଷ ତାରିଖ ଥିଲା। ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଆଉ ସ୍ୱାକ୍ଷରତା ବିଭାଗ ତରଫୁ ଅଟଲ ଇନୋଭେସନ ମିଶନ, ନୀତି ଆୟୋଗ ଆଉ AICTE ସହଯୋଗଥି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୋକାଲ ଫର ଲୋକାଲ, ଆତ୍ମନିର୍ଭର ଭାରତ, ସ୍ୱଦେଶ ଆର୍ ସମୃଦ୍ଧି ବାଗିର 4 ବିଷୟବସ୍ତୁ ଉପରେ ଏହି କାର୍ଯ୍ୟକ୍ରମ କରାଯାଉଛି। ବିଲ୍ଡାଥନ୍ କାର୍ଯ୍ୟକ୍ରମ ଦେଶେ ନୂଆ ଚିନ୍ତାଧାରାକେ ତହକାବା ଆଉ ନୂଆ ପିଢ଼ିକେ ଉନ୍ନତ ବିକଶିତ ଆର୍ ଆତ୍ମନିର୍ଭର ଭାରତ ଗଢ଼ବାର ଦିଗେ ମୁଖିଆ ଭୂମିକା ନେବାର ଲାଗି ତୟାର କରବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଗଲା 23 ତାରିଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହାନଦୀ ଜଲ ବିବାଦ ମାମଲା ନେଇକରି ଆଇବା 28 ତାରିଖ ଓଡ଼ିଶା ଓ ଛତିଶଗଡ଼ ଭିତରେ ଗୋଟେ ଉଚ୍ଚସ୍ତରୀୟ ବୈଠକ ହେବା। ବୈଠକଟି ଦୁଇ ରାଜ୍ୟ ଭିତରେ ଜଲ ବିଭାଜନ ଆଉ ପ୍ରକଳ୍ପ ଅନୁମୋଦନକେ ନେଇକରି ଆଲୋଚନା ହୋଇପାରେ। ଦୁଇ ରାଜ୍ୟ ଭିତରେ ଲୋୟର ସୁକ୍ତେଲ ଜଲ ପ୍ରକଳ୍ପ ଆଗକେ ବଢ଼ବାର ଲାଗି ସହମତି ମିଳିଛି। ଗଲାକାଲି ମହାନଦୀ ଜଲ ବିବାଦ ମାମଲାକେ ନେଇକରି ଟ୍ରିବ୍ୟୁନାଲ୍ଥି 46 ଶୁଣାଣି ହୋଇଥିଲା। ଓଡ଼ିଶା ତରଫୁ ମାମଲାର ସମାଧାନ ଦିଗେ ଦୁଇ ପକ୍ଷ କାମ କରୁଛନ୍ ବୋଲି ଅବଗତ କରାଯାଇଥିଲା। ଆଇବା 15 ତାରିଖକେ ଶୁଣାଣି ଦିନ ଧାରିଜ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତରଫୁ 2025-26 ଶିକ୍ଷାବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମେଧାବୀ ପ୍ରୋତ୍ସାହନ ଯୋଜନା ଜରିଏ ବୃତ୍ତି ପାଇବାର ଲାଗି ଆବେଦନ ଗ୍ରହଣ କରାଯାଉଛି। ଇ ମେଧାବୃତ୍ତି ଯୋଜନାଥି ସ୍ନାତକ ସ୍ନାତକୋତ୍ତର ବୈଷୟିକ ବୃତ୍ତିଗତ ପାଠ୍ୟକ୍ରମ ଲାଗି ଗରିବ ଆଉ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ 10,000, 15,000 ଆର 20,000 ଟଙ୍କାର ସାହାଯ୍ୟ ଦିଆଯାଉଛେ। ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାଥି ଭିନ୍ ଭିନ୍ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ବଛରକ 20,000 ଟଙ୍କା ବୃତ୍ତି ଦିଆଯାଉଛେ। ଯେନ୍ ଛାତ୍ରଛାତ୍ରୀମାନଙ୍କର ପରିବାରର ବଛରକର କମାନୀ 2,50,000 ନୁ କମ୍ ଥିବା ସେମାନେ ବୃତ୍ତି ଲାଗି ଆବେଦନ କରିପାରିବେ। ସେନ୍ତା ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନା ଅଧୀନତି ଓଡ଼ିଆ ଭାଷାନ ସ୍ନାତକୋତ୍ତର ପାଠ୍ୟକ୍ରମଥି ଯୋଗ୍ୟତା ପାଇଥିବାର ସବୁ ଛାତ୍ରଛାତ୍ରୀମାନଙ୍କୁ ଏକାଥରକେ 30,000 ଟଙ୍କା ଦିଆଯିବା। ସ୍ନାତକ ପାଠ୍ୟକ୍ରମଥି ଓଡ଼ିଆକେ ମୁଖିଆ ବିଷୟ ନେଇକରି ଯୋଗ୍ୟତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଏକାଥରକେ 20,000 ଟଙ୍କା ଦିଆଯିବା। ଇ ବାବଦ ଅତକା ତଥ୍ୟ ଉଚ୍ଚଶିକ୍ଷା ବିଭାଗର ୱେବ୍ସାଇଟ୍ www.scholarship.odisha.gov.in ଥି ମିଳିପାରବା। ଦେଶକେ ପୋଲିଓ ମୁକ୍ତ କରବାର୍ ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ତରଫୁ ପୋଲିଓ ମୁକ୍ତ ଅଭିଯାନ ଜାରି କରାଯାଇଛେ। ଜନମରୁ 5 ବଛର ବୟସର ଛୁଆମାନଙ୍କୁ 2 ବୁନ୍ଦା ପୋଲିଓ ଦିଆଯାଇକରି ପୋଲିଓନୁ ଜିତ୍ବାର୍ ଲାଗି ନିରନ୍ତର ଚେଷ୍ଟା ଜାରି ରଖାଯାଇଛେ। ଆଜି ସମ୍ବଲପୁର ସୁନ୍ଦରଗଡ଼ ବୌଦ୍ଧ ସହିତ ରାଜ୍ୟର 14 ଜିଲ୍ଲା ଆଉ ସବୁ ମହାନଗର ନିଗମ ଇଲାକାନ ଛୁଆମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛେ। ସମ୍ବଲପୁର ସଦର ଡାକ୍ତରଖାନାନ ହୋଇଥିବାର ଉଦ୍ଘାଟନୀ କାର୍ଯ୍ୟକ୍ରମଥି ଡାକ୍ତର ସୁଧାଂଶୁ ପଣ୍ଡା ଇତାର ଶୁଭାରମ୍ଭ କରିଥିଲେ। ଜିଲ୍ଲାନ ମୋଟ 882 ପଲ୍ସ ପୋଲିଓ ବୁଥ୍ ସ୍ଥାପିତ କରାଯାଇଥିଲା। 41 ଟ୍ରାନ୍ଜିଟ୍ ଟିମ୍, 21 ମୋବାଇଲ୍ ଟିମ୍, 91 ଜଣ ସୁପରଭାଇଜରଙ୍କ ସହିତ ମୋଟ 1,979 ଜଣ କର୍ମଚାରୀ ଅଭିଯାନଥି ଭାଗ ନେଇଥିଲେ। ଏ ବାବଦେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍,
ଆଜି ଜିଲ୍ଲାରେ ସବୁ ଜାଗାରେ ସୁରୁଖୁରୁ ସହିତ ପଲ୍ସ ପୋଲିଓ ବିଭିନ୍ନ ବୁଥରେ ଦିଆଯାଉଥିଲା, ଗୁଡ଼ାଏ ପିଲାମାନଙ୍କୁ ଦିଆଯାଇଛି ମଧ୍ୟ। ଆମର ଆସନ୍ତାକାଲି ମାନେ 13 ତାରିଖ ଓ 14 ତାରିଖ ଦିନ ମଧ୍ୟ ଇଏ କ୍ୟାମ୍ପେନ୍ ଚାଲିବ। ସେଥିରେ ଆମର ଯୋଉ ANM ଅଛନ୍ତି କି ଆମର ଯୋଉ ହେଲ୍ଥ ଷ୍ଟାଫ୍ ଅଛନ୍ତି, ସେ ଏବେ ଯୋଉ ପିଲାମାନେ ପାଇନାହାନ୍ତି ତାଙ୍କ ଡୋର ଟୁ ଡୋର ଯାଇକି ମଧ୍ୟ ଇଏ ଟୀକା ଦେବେ। ମୁଁ ସମସ୍ତ ଜନସାଧାରଣଙ୍କୁ ବିନତି କରୁଛି କି 5 ବର୍ଷ ତଳେ ଯୋଉ ବି ପିଲାମାନେ ଅଛନ୍ତି ତାଙ୍କୁ ପଲ୍ସ ପୋଲିଓର ଡୋଜ୍ ଦେବାଟା, 2 ଡ୍ରପ୍ ଦେବାଟା ନିହାତି ଆବଶ୍ୟକ ଅଛି। ଆମେ ଭାରତ ବର୍ଷକୁ ଆମ ଜିଲ୍ଲା ପୋଲିଓ ମୁକ୍ତ କରିବା ପାଇଁ ଅଭିଯାନ ବହୁତ ଆବଶ୍ୟକ।
ଆଜି ହେଉଛି ବିଶ୍ୱ ଗଣ୍ଠିପାତ ଦିବସ। ଫି ବଛର ଅକ୍ଟୋବର 12 ତାରିଖ ଇ ଦିବସ ପାଳନ କରାଯାଇସି। ଇ ବଛର ଇ ଦିବସର ବାର୍ତ୍ତା ହେଉଛି ସପନର ଶକ୍ତି, ବ୍ୟକ୍ତିଗତ ଲକ୍ଷ୍ୟ। ଗଣ୍ଠିପାତ ରୋଗ ଲାଗି ଲୋକ ସଚେତନ କରବାରଟା ଇ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। 1996 ମସିହାନ ପହିଲା ଥର ଲାଗି ବିଶ୍ୱ ଗଣ୍ଠିପାତ ଦିବସ ପାଳନ କରାଯାଇଥିଲା। ଏହାଦେଶ ସମୟଥି ଆଣ୍ଠୁଗଣ୍ଠି ବାତ ସମସ୍ୟା ଭାବେ ଉଭା ହୋଇଛି। ଆର୍ଥ୍ରାଇଟିସ୍ ଗୋଟେ ଖଞ୍ଜାଜନିତ ସମସ୍ୟା। ଖଞ୍ଜାଥି କେନ୍ସି ପ୍ରକାର ସମସ୍ୟା ଦେଖାଦେଲେ ସେଟା ମନୁଷ୍କେ ଯାଆସ କରବାର୍ଥି ଅସୁବିଧା ହେସି। ଆର୍ଥ୍ରାଇଟିସ୍ ରୋଗନୁ ଦୂରେ ରହିବାର ଆର୍ ଇତାର ସହିତ ମୁକାବିଲା କରବାର୍ ଲାଗି ଜୀବନଶୈଳୀଥି ପରିବର୍ତ୍ତନ ଆଣବାର ଦରକାର। ଇଥିଲାଗି ସବୁଦିନ ବ୍ୟାୟାମ କରବାର ସହିତ କିଛି ସମୟ ଚଲାବୁଲା କରବାର ଦରକାର। ସୁବର୍ଣ୍ଣପୁର ଜିଲ୍ଲା ଡେରାପଡ଼ାଠାରେ ଦେବାଙ୍ଗ ସମ୍ପ୍ରଦାୟର ପ୍ରସିଦ୍ଧ ହରଗୌରୀ ଯାତ୍ରା ମୂଲ ହୋଇଛି। ଶହ ଶହ ବଛର ଆଘନୁ ଗୋଟେ ବଛର ଅନ୍ତର୍ଥି ଚାଲିଆସୁଥିବାର ଯାତ୍ରା 9 ଦିନ ଧରିକରି ହେବା। ଏ ଯାତ୍ରାଥି ହରଗୌରୀ ଆବାହନ, କଳସ ସ୍ଥାପନା ସହିତ ପାରମ୍ପରିକ ପୂଜା ଆର ଆଳତି ହେଉଛି। ଫି ଦିନର ସଂଧ୍ୟେ ମହାପ୍ରଭୁଙ୍କର କଳସକେ ତେଲୁଗୁ ସମ୍ପ୍ରଦାୟର ମହିଳାମାନଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇକରି ସବୁ ଘରର ଦୁଆରମାନଙ୍କେ ବନ୍ଦାପନା କରାଯାଉଛି। ଏ ଅବସରରେ ପଡ଼ାନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଜନ ସମାରୋହର ଆୟୋଜନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଭାରତୀୟ ଦୌଡ଼କୁଦ ସଂଘ, ଓଡ଼ିଶା ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ଆଉ ଓଡ଼ିଶା ଦୌଡ଼କୁଦ ସଂଘର ମିଳିତ ସହଯୋଗଥି ଚାଲିଥିବା 40ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାଥି ଗଲାକାଲି 2 ନମ୍ବର ଦିନେ ଓଡ଼ିଶାକେ ଗୋଟେ କାଂସ୍ୟ ପଦକ ମିଳିଛି। 18 ବଛରନୁ କମ୍ ମହିଳା ଜାଭଲିନ୍ ଥ୍ରୋଥି ଆଲୋକିକା ସ୍ୱାଇଁ ପଦକ ହାସଲ କରିଛନ୍। ରାଜ୍ୟ ବିଜେପି କାର୍ଯ୍ୟାଳୟନ ଆଜି ଭାରତୀୟ ଜନତା ପାର୍ଟିର କୋର୍ କମିଟି ବୈଠକ ହୋଇଯାଇଛି। ରାଜ୍ୟ ବିଜେପି ସଭାପତିଙ୍କର ଅଧ୍ୟକ୍ଷତାଥି ହୋଇଥିବା ବୈଠକଟି ନୂଆପଡ଼ା ଉପନିର୍ବାଚନ ବାବଦେ ଆଲୋଚନା କରାଯାଇଛି ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3-4 ଦିନ ଭିତରେ ଫେରିବାର ଲାଗି ପାଗ ଅନୁକୂଳ ରହିଛେ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ଗଲା 16 ବଛର ଉତ୍ତରୁ ଇ ବଛର ମେ ମାସ ଶେଷ ତକ୍ ମୌସୁମୀ ଓଡ଼ିଶାକେ ଛୁଇଁଥିଲା। ଦକ୍ଷିଣ ବାଂଲାଦେଶ ଆର୍ ତାର ପାଖର ଉତ୍ତର ବଙ୍ଗୋପସାଗର ଉପରେ ଗୋଟେ ଘୂର୍ଣ୍ଣିବଲୟ ସକ୍ରିୟ ରହିଛେ। ଇତାର ପ୍ରଭାବଟି ଆଇବା 24 ଘଣ୍ଟା ଭିତରେ ରାଜ୍ୟର 9ଟା ଜିଲ୍ଲାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେସେ ମୁଖ୍ୟ ଖବର ଫେରଖାଏ। ଗଲା 150 ବଛର ଭିତରେ ଭାରତର ଜାଗରଣଥି ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ 150ତମ ସ୍ଥାପନା ଦିବସ ଅବସର ହେଲେ ସାମିଲ। ସବୁ ବିଦ୍ୟାଳୟମାନଙ୍କେ UPI ଜରିଏ ନାଁ ଲେଖା ଆର୍ ପରୀକ୍ଷା ଦେୟ ଭରବାର ଲାଗି ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି। ଉଚ୍ଚଶିକ୍ଷା ବିଭାଗ ତରଫୁ ଏ ଶିକ୍ଷାବର୍ଷ ଲାଗି ତିନିଟା ବିଭାଗ ଛାତ୍ରବୃତ୍ତି ଲାଗି ମୂଲ ହେଇଛେ ଆବେଦନ ଆଉ ଦେଶକେ ପୋଲିଓ ମୁକ୍ତ କରବାର ଲାଗି 14 ଜିଲ୍ଲା ଆର୍ ମହାନଗର ନିଗମ ମାନକେ ଦିଆଯାଉଛେ ପୋଲିଓ ବୁନ୍ଦା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।